ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଜିଏସ୍ଟି ସଂସ୍କାର ମାଧ୍ୟମରେ ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ମୂଲ୍ୟବାନ ଉପହାର ପ୍ରଦାନ କରିଛନ୍ତି କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ. ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ରହିଆସିଛି ବୋଲି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଭାରତ ନେପାଳ ନ୍ୟାୟିକ ଆଲୋଚନା ବୈଠକକୁ ସମ୍ବୋଧନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି. ଓଡ଼ିଶା ଛତିଶଗଡ଼ ମହାନଦୀ ଜଳବିବାଦ ମାମଲାର 45ତମ ଟ୍ରିବ୍ୟୁନାଲ ଶୁଣାଣି ଅନୁଷ୍ଠିତ ଏବଂ ପୁରୁଷ ଏସିଆ କପ୍ ହକି ଚାମ୍ପିୟନସିପ୍ର ସୁପର ଫୋର୍ ପର୍ଯ୍ୟାୟରେ ଆଉ କିଛି ସମୟ ପରେ ହେବ ଭାରତ ଚୀନ ମୁକାବିଲା. ଜିଏସ୍ଟି ସଂସ୍କାର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମଧ୍ୟବିତ୍ତ ପରିବାରବର୍ଗଙ୍କୁ ଏକ ମୂଲ୍ୟବାନ ଉପହାର ପ୍ରଦାନ କରିଛନ୍ତି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ଘରୋଇ ଉତ୍ପାଦନକୁ ତ୍ୱରାନ୍ୱିତ କରିବ. ଏହାଦ୍ୱାରା ପ୍ରାୟ 20 ଲକ୍ଷ କୋଟି ଟଙ୍କାର ଲାଭ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି. ଜିଏସ୍ଟି ସଂସ୍କାର ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି, 2014 ପୂର୍ବରୁ ସାଧାରଣ ଜନତା ଟିକସ ଦାଖଲର ଜଟିଳ ପ୍ରକ୍ରିୟା ମାଧ୍ୟମରେ ଅସୁବିଧାର ସମ୍ମୁଖୀନ ହେଉଥିଲେ. ଏହାର ପ୍ରଭାବ ବିଶେଷକରି ମଧ୍ୟମ ବର୍ଗଙ୍କ ଉପରେ ପଡ଼ୁଥିଲା. ଜିଏସ୍ଟି ସଂସ୍କାର ଟିକସ ଦାଖଲକୁ ଅଧିକ ସହଜ ଓ ସରଳ କରିପାରିଛି.
ମାନ୍ୟ ପ୍ରଧାନମନ୍ତ୍ରୀ ଜୀ କି ଯୋ ମିଡିଲ କ୍ଲାସ ପରିବାର କେ ପ୍ରତି ନିଷ୍ଠା ହେ ଓ ନିଷ୍ଠା ସମୟ ସମୟ ପେ ହମକୋ ଦିଖାଇ ଦି ହେ କୈସେ ଇନକମ ଟାକ୍ସ ମେ ଏକ ବଡ଼ା ସୁଧାର କରକେ 12 ଲକ୍ଷ ରୁପେ ତକ କି ଇନକମ ଟାକ୍ସ କି ମଧ୍ୟମ ବର୍ଗୀୟ ପରିବାର କୁ ଛୁଟ ମିଲି ବୈସେ ହି ଏକ ବହୁତ ବଡ଼ା ଜିଏସ୍ଟି ମେ ରିଫର୍ମସ କରକେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ ମିଡିଲ କ୍ଲାସ ପରିବାର କୁ ଏକ ବହୁତ ବଡ଼ି ରାହତ ଦିଏ.
ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଶୋଧନ ଦେଶର ସମବାୟ କ୍ଷେତ୍ର, କୃଷିଜୀବୀ ଏବଂ ଗ୍ରାମୀଣ ଉଦ୍ୟୋଗକୁ ବିଶେଷ ସହାୟତା ପ୍ରଦାନ କରିବ ବୋଲି ସମବାୟ ମନ୍ତ୍ରଣାଳୟ କହିଛି. ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, 10 କୋଟିରୁ ଉର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଏହାଦ୍ୱାରା ସୁଫଳ ପାଇବେ. ସମବାୟ କ୍ଷେତ୍ର ଭିତ୍ତିଭୂମିକୁ ଏହା ସୁଦୃଢ଼ କରିବା ସହ ଉତ୍ପାଦ ଆବଶ୍ୟକତାକୁ ବୃଦ୍ଧି କରିବ, ଫଳରେ ଉତ୍ପାଦନ କ୍ଷେତ୍ର ତ୍ୱରାନ୍ୱିତ ହେବା ସହ ସମବାୟ କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧି ଘଟିବ. ଜିଏସ୍ଟି ପରିଷଦ ବୈଠକରେ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଟିକସ ହ୍ରାସ କରାଯାଇଛି. ପନିର, ଛେନା ଏବଂ ଅତ୍ୟଧିକ ତାପମାତ୍ରାରେ ପ୍ରସ୍ତୁତ କ୍ଷୀର ଉପରେ ପୂର୍ବରୁ ଥିବା 5% ଜିଏସ୍ଟି ହାରକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି. ଅନ୍ୟପକ୍ଷରେ ବଟର, ଘିଅ ଓ ଲହୁଣୀ ଉପରେ ପୂର୍ବର 12% ଟିକସ ହାରକୁ 5% ହ୍ରାସ କରାଯାଇଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଏବଂ ଆମେରିକା ସମ୍ପର୍କକୁ ମହତ୍ୱ ପ୍ରଦାନ କରୁଛନ୍ତି. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିକ୍ରିୟା ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି. ସେ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ଦୃଢ଼ ବ୍ୟକ୍ତିଗତ ସମ୍ପର୍କ ରହିଆସିଛି. ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ରହିଆସିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ଆମେରିକା ସମ୍ପର୍କ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଭାବପୂର୍ଣ୍ଣ ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି. ଶ୍ରୀ ଟ୍ରମ୍ପ ଦେଇଥିବା ମନ୍ତବ୍ୟର ଜବାବରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ସକାରାତ୍ମକ ସମ୍ପର୍କ ରହିଛି ଏବଂ ବିଶ୍ୱ ରଣନୈତିକ ସହଯୋଗ କ୍ଷେତ୍ରରେ ଏହି ସମ୍ପର୍କ ଆଗକୁ ଆହୁରି ଦୃଢ଼ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି. ଶ୍ରୀ ଟ୍ରମ୍ପ ଗତ ରାତିରେ ୱାଶିଂଟନ୍ରେ କହିଥିଲେ, ଭାରତ ଓ ଆମେରିକା ମଧ୍ୟରେ ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି, ତେଣୁ ଦୁଇ ଦେଶ ମଧ୍ୟରେ ଥିବା ସହଭାଗିତାକୁ ନେଇ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ. ନ୍ୟାୟପାଳିକା ନ୍ୟାୟ ପ୍ରଦାନ ସହିତ ସମାଜରେ ସମାନତା, ମାନବୀୟ ଗରିମାକୁ ସୁନିଶ୍ଚିତ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ କହିଛନ୍ତି. କାଠମାଣ୍ଡୁଠାରୁ ଆଜି ଆୟୋଜିତ ନେପାଳ ଭାରତ ନ୍ୟାୟିକ ଆଲୋଚନା ବୈଠକକୁ ଆଜି ସମ୍ବୋଧନ କରି ଜଷ୍ଟିସ୍ ଗଭାଇ କହିଛନ୍ତି, ନ୍ୟାୟପାଳିକା ସମ୍ଭିଧାନର ପରିସୀମା ଭିତରେ ଗଣତନ୍ତ୍ରକୁ ସୁରକ୍ଷା ପ୍ରଦାନ କରିଥାଏ. ଏହି ଅବସରରେ ଜଷ୍ଟିସ୍ ଗଭାଇ ନ୍ୟାୟପାଳିକା ଦ୍ୱାରା ପ୍ରଦତ୍ତ କେତେକ ନିଷ୍ପତ୍ତି ଉପରେ ଆଲୋକପାତ କରିଛନ୍ତି. ଏହି ବୈଠକରେ ଯୋଗଦେଇ ନେପାଳର ପ୍ରଧାନ ବିଚାରପତି ଜଷ୍ଟିସ୍ ପ୍ରକାଶମାନ ସିଂ ରାଉତ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେବଳ ସୀମା ସମ୍ପର୍କ ନୁହେଁ ବରଂ ବିଚାରଗତ ସହଯୋଗ ମଧ୍ୟ ରହିଆସିଛି. ଦୁଇ ଦେଶ ମଧ୍ୟରେ ଆଇନଗତ ବୃଦ୍ଧି ଆଧାରିତ ଦ୍ୱିପାକ୍ଷିକ ସମ୍ପର୍କ ବଳବତ୍ତର ରହିଛି ବୋଲି ଜଷ୍ଟିସ୍ ରାଉତ କହିଛନ୍ତି. ଏହି ଆଲୋଚନା ବୈଠକରେ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଅନ୍ୟ ନ୍ୟାୟାଳୟରେ କାର୍ଯ୍ୟରତ ବିଚାରପତି, ନେପାଳ ସୁପ୍ରିମକୋର୍ଟର ବିଚାରପତି, ମାନବାଧିକାର କର୍ମୀ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଓଡ଼ିଶା ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦ ମାମଲାର 45ତମ ଶୁଣାଣି ଆଜି ଟ୍ରିବ୍ୟୁନାଲ୍ରେ ଅନୁଷ୍ଠିତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଓଡ଼ିଶାର ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଗତ ମାସ 2 ତାରିଖରୁ ଦୁଇ ରାଜ୍ୟ ମଧ୍ୟରେ ଜଳବିବାଦ ନେଇ ଆପୋଷ ବୁଝାମଣା ଆଗେଇଛି। ଏ ସଂକ୍ରାନ୍ତ ତଥ୍ୟ ଓଡ଼ିଶା ପକ୍ଷରୁ ଆଜି ଟ୍ରିବ୍ୟୁନାଲ୍ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ଆସନ୍ତା ଅକ୍ଟୋବର 11 ତାରିଖରେ ପରବର୍ତ୍ତ ଶୁଣାଣି ସମୟରେ ବୁଝାମଣାର ଅଗ୍ରଗତି ନେଇ ତଥ୍ୟ ଉପସ୍ଥାପନ କରିବାକୁ ଟ୍ରିବ୍ୟୁନାଲ୍ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ମାଝୀ ଇତିମଧ୍ୟରେ ଦୁଇଥର ଆଲୋଚନା କରିସାରିଛନ୍ତି। ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ବୈଷୟିକ ଟିମ୍ ମଧ୍ୟରେ ଗତକାଲି ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନର ମାର୍ଗ ଉନ୍ମୋଚନ ନେଇ ପ୍ରୟାସ ଜାରି ରହିଛି ବୋଲି ଆଡ୍ଭୋକେଟ୍ ଜେନେରାଲ୍ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି। ଶିକ୍ଷା ଏବଂ ସୁରକ୍ଷା ନିବେଶକ ପାଣ୍ଠି କର୍ତ୍ତୃପକ୍ଷ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଏକ କମିଟି ଗଠନ କରିଛି। ନିବେଶ ସଂକ୍ରାନ୍ତ ନୀତି ତଥା ଏହାର ଅଧିକ ସରଳୀକରଣ ପାଇଁ ଏହି କମିଟି ସମୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ। ନିବେଶ କ୍ଷେତ୍ରରେ ସ୍ୱଚ୍ଛତା ତଥା ସହଜତାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଏହାକୁ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଂଶୋଧିତ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ 5,00,000 ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ବଣ୍ଡ, 15,00,000 ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ ବଣ୍ଡ ଏବଂ 10,000 ଟଙ୍କା ପର୍ଯ୍ୟନ୍ତ ଦାବି ସମାଧାନ ସହଜ ହୋଇପାରିବ। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଦେଶର ଯୁବକମାନଙ୍କୁ ସଶକ୍ତ କରିବା ପାଇଁ ନୂଆଦିଲ୍ଲୀରେ କ୍ୟାମ୍ପସ୍ ଟ୍ୟାଙ୍କର ଉଦ୍ଘାଟନ କରିଛନ୍ତି। ଏହି ଷ୍ଟାର୍ଟଅପ୍ ଦେଶର ଆଗାମୀ ପିଢ଼ି ବିଶେଷକରି ଯୁବ ପେସାଦାରମାନଙ୍କୁ ସେମାନଙ୍କର ନିଜସ୍ୱ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାରେ ସହାୟକ ହେବ। କ୍ୟାମ୍ପସ୍ ଟ୍ୟାଙ୍କକୁ ଉଦ୍ଘାଟନ କରି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି, $6 ମିଲିୟନ୍ ପାଣ୍ଠିରେ ସାରା ଦେଶ ପାଇଁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଯୁବ ଉଦ୍ୟୋଗୀମାନଙ୍କୁ ନୂତନ ଷ୍ଟାର୍ଟଅପ୍ ପ୍ରତିଷ୍ଠା ପାଇଁ ଜ୍ଞାନକୌଶଳ ଯୋଗାଇଦେବା ସହିତ ପାଣ୍ଠି ସଂଗ୍ରହ କରିବାରେ ସହାୟକ ହେବ। ଦେଶକୁ ଏକ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସହିତ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଯୁବକମାନଙ୍କର ଭୂମିକା ଉପରେ ଶ୍ରୀ ସିଂ ଗୁରୁତ୍ୱାରୋପ କରିଛନ୍ତି। ଭେନେଜୁଏଲାରେ ନିଶାଦ୍ରବ୍ୟ ଚୋରା ବ୍ୟବସାୟ ବିରୋଧରେ ପଦକ୍ଷେପ ସ୍ୱରୂପ ଆମେରିକା 10 F-35 ଷ୍ଟିଲ୍ଥ ଫାଇଟର ଜେଟ୍ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ବିମାନଗୁଡ଼ିକ ପୁଏର୍ତା ରିକୋଠାରେ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏକାଧିକ ଗଣମାଧ୍ୟମ ସୂତ୍ରରୁ ଏହା ଜଣାପଡ଼ିଛି। ଆମେରିକା ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଯୁଦ୍ଧ ବିମାନଗୁଡ଼ିକ ନିଶାଦ୍ରବ୍ୟ ଚୋରା କାରବାରକୁ ପ୍ରତିହତ କରିବ। କାରାବିଆନ୍ ଅଞ୍ଚଳରେ ବୃଦ୍ଧି ପାଉଥିବା ଅଶାନ୍ତ ବାତାବରଣକୁ ନିୟନ୍ତ୍ରଣ କରିବାରେ ଏହି ବିମାନଗୁଡ଼ିକ ସହାୟକ ହେବ ବୋଲି ଆମେରିକା ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି। ପଞ୍ଜାବ ବନ୍ୟା ପରିସ୍ଥିତି ନେଇ ଦିଲ୍ଲୀ ସରକାର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 5 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଗଣମାଧ୍ୟମକୁ କହିଛନ୍ତି, ବିପର୍ଯ୍ୟୟ ସମୟରେ ଦିଲ୍ଲୀର ଜନସାଧାରଣ ଓ ସରକାର ପଞ୍ଜାବ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ପଞ୍ଜାବର ପ୍ରଭାବିତ ଲୋକ ଏହି ବିପତ୍ତିରୁ ଶୀଘ୍ର ମୁକୁଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଗୁପ୍ତା ପ୍ରାର୍ଥନା କରୁଥିବା ସୂଚନା ଦେଇଛନ୍ତି। ବିହାରର ରାଜଗିରିଠାରେ ଚାଲିଥିବା ପୁରୁଷ ଏସିଆ କପ୍ ହକି ଚାମ୍ପିୟନ୍ସିପ୍ର ସୁପର 4 ପର୍ଯ୍ୟାୟରେ ଆଜି ଭାରତ ଚୀନ୍କୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ରାଜଗିରି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ଆଜିର ପ୍ରଥମ ମ୍ୟାଚ୍ କୋରିଆ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାର ପଞ୍ଚମରୁ ଅଷ୍ଟମ ସ୍ଥାନ ମଧ୍ୟରେ ସ୍ଥାନିତ ହେବା ପାଇଁ ଚାଲିଥିବା ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆଜି କାଜାକସ୍ତାନ 6-4 ଗୋଲ୍ରେ ଚାଇନିଜ୍ ତାଇପେଇକୁ ପରାସ୍ତ କରିଛି। ସେମିଫାଇନାଲ୍ ଏବଂ ଫାଇନାଲ୍ ମୁକାବିଲା ଆସନ୍ତାକାଲି ଅନୁଷ୍ଠିତ ହେବ। ଫାଇନାଲ୍ ମ୍ୟାଚ୍ ସନ୍ଧ୍ୟା 7:30ରେ ଖେଳାଯିବ। ୟୁସା ନଫିସ୍ ଏବଂ ରୁଦ୍ର ସିଂ ଜୟପୁରଠାରେ ଅନୁଷ୍ଠିତ 19 ବର୍ଷରୁ କମ୍ ଭାରତୀୟ କନିଷ୍ଠ ଓପନ୍ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ର ବାଳକ ଓ ବାଳିକା ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ନଫିସ୍ ଏସୀୟ ଜୁନିୟର ସ୍କ୍ୱାସ୍ ଟିମ୍ରେ ଭାରତ ପାଇଁ ବ୍ରୋଞ୍ଜ ଜିତିଥିଲେ। ନଫିସ୍ ଆଜି ରଚିତା ଶାହାଙ୍କୁ 5 ସେଟ୍ରେ ହରାଇ କନିଷ୍ଠ ବାଳକ ବର୍ଗରେ ଏବଂ ରୁଦ୍ର ଭୌମିକ ଖେଣ୍ଡେଲୱାଲ୍ଙ୍କୁ ହରାଇ ବାଳିକା ବିଭାଗରେ ଚାମ୍ପିୟନ୍ ହୋଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ଗୁଜରାଟ ଓ ରାଜସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଗୁଜରାଟର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶର ପଶ୍ଚିମ ଭାଗ, ଗୁଜରାଟ, ରାଜସ୍ଥାନ, ହିମାଚଳ ପ୍ରଦେଶ, କୋଙ୍କଣ ଏବଂ ଗୋଆରେ ପ୍ରବଳ ବର୍ଷା ହୋଇଯାଇଛି। ଜିଏସ୍ଟି ସଂସ୍କାର ମାଧ୍ୟମରେ ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ମୂଲ୍ୟବାନ ଉପହାର ପ୍ରଦାନ କରିଛନ୍ତି କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ରହିଆସିଛି ବୋଲି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଭାରତ ନେପାଳ ନ୍ୟାୟିକ ଆଲୋଚନା ବୈଠକକୁ ସମ୍ବୋଧନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ଓଡ଼ିଶା ଛତିଶଗଡ଼ ମହାନଦୀ ଜଳବିବାଦ ମାମଲାର 45ତମ ଟ୍ରିବ୍ୟୁନାଲ୍ ଶୁଣାଣି ଅନୁଷ୍ଠିତ ଏବଂ ପୁରୁଷ ଏସିଆ କପ୍ ହକି ଚାମ୍ପିୟନ୍ସିପ୍ର ସୁପର 4 ପର୍ଯ୍ୟାୟରେ ଆଉ କିଛି ସମୟ ପରେ ହେବ ଭାରତ ଚୀନ୍ ମୁକାବିଲା।